ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଆଜି ସମ୍ବଲପୁର ଦିନ ଏଥିଲାଗି ଭିନ୍ ଭିନ୍ ଜାଗାନ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ତରଫୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସମ୍ବଲପୁରୀ ସାହିତ୍ୟର ନାୟକର କବି ଗୁରୁ ସତ୍ୟନାରାୟଣ ବୈଧାରଙ୍କର 2013 ହୋଇଥିବା ଜନ୍ମ ଶତବାର୍ଷିକୀ ବର୍ଷ ଏହି ଦିନ ପାଳନ କରାଯାଉଛି। ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ଦିଗେ ତାଙ୍କର ବଡ଼ ଅବଦାନ ରହିଛି। ଏହି ଦିବସନ ସମ୍ବଲପୁରୀ ହସ୍ତତନ୍ତର ବସ୍ତ୍ର ପିନ୍ଧବାର ଚଳନ ରହିଛି। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସଂସ୍କୃତିକେ ତହକାବାର ଲାଗି ଆଜିର ଦିନେ ସମ୍ବଲପୁରୀ ବସ୍ତ୍ର ପିନ୍ଧବାରକେ ଜିଲ୍ଲାର ଅଧିକାରୀ ଆଉ କର୍ମଚାରୀମାନଙ୍କୁ କହିଛନ୍। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ପଡ଼ିଆ ଆର୍ ଅଲଗା ଅଲଗା ଜାଗାମାନଙ୍କେ ସମ୍ବଲପୁରୀ ଦିନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫୁ ସମ୍ବଲପୁରୀ ଦିନ ଉଲ୍ଗୁନେ ଗଲାକାଲି ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ବାହାର କରାଯାଇଥିଲା। 2014 କେନ୍ଦ୍ରନ ନରେନ୍ଦ୍ର ମୋଦିଙ୍କ ସରକାର ଆସବାର ଉତ୍ରୁ ଓଡ଼ିଶାକୁ ଅତ୍କା ଅନୁଦାନ ମିଳୁଛି। 2014 ତୁଳନାତି ରେଳବାଇ କ୍ଷେତ୍ରନୁ ଓଡ଼ିଶାକେ 12.5 ଗୁଣ ଅତ୍କା ଅନୁଦାନର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାର ଉତ୍ତର ଥି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ରେଲ ବଜେଟ୍ଟି ଓଡ଼ିଶାକେ 10,500 କୋଟି ଟଙ୍କାନୁ ଅତ୍କା ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଟି ଓଡ଼ିଶାକେ ଗଲା ଆର୍ଥିକ ବର୍ଷରେ 9,57,000 ଘର ମିଳିଥିଲା, ଯେନ୍ଟାକି ଆଗର ବଛରମାନଙ୍କନୁ 2-3 ଗୁଣ ଅତ୍କା। ଏ ବଛର କେନ୍ଦ୍ର ବଜେଟ୍ଟି ରାଜ୍ୟମାନଙ୍କର ଲାଗି ଥିବା ପୁଞ୍ଜି ଖର୍ଚ୍ଚ ସାହାଯ୍ୟକେ ବଢ଼ାଯାଇଥିବାର ବେଳେ ଓଡ଼ିଶାକେ ଇନୁ ପାଖାପାଖି 6,000 କୋଟି ଟଙ୍କାର ଅତ୍କା ସହାୟତା ମିଳିବା। ଓଡ଼ିଶା ଲାଗି କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ଟି ରାଜ୍ୟର ଅଂଶକେ 1,200 କୋଟି ଟଙ୍କାକେ ବଢ଼ାଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗଲା ମାସର 22 ମୂଳ ହୋଇଥିବା ବିଧାନସଭା ବଜେଟ୍ ଅଧିବେଶନର ପହିଲା ଖେପ ଗଲାକାଲି ଶେଷ ହୋଇଛି। ଏହି ଅଧିବେଶନଟି 95,000 କୋଟି ଟଙ୍କାର ଲେଖା ଅନୁମୋଦିତ ବିଲ୍ ପାରିତ ହେବାର ଉତ୍ରୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ଆଇବା 20 ତକ ମୁଲତବୀ ରଖିଛନ୍। ଏବା ସେପ୍ଟେମ୍ବର ମାସେ 2024-25 ପୂର୍ଣ୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାର ଉପସ୍ଥାପନ କରାଯିବା ବୋଲି ସୂଚନା ମିଳିଛି। ଖରିଫ ଫସଲ 2024 ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜୀକରଣ ସମୟକେ ସରକାର ଏବା 10 ତକ ବଢ଼ାଇଛନ୍। ରାଜ୍ୟ କୃଷି ଆଉ କୃଷକ ବିକାଶ ବିଭାଗ ତରଫୁ ଏ ବାବଦେ ସୂଚନା ଦିଆଯାଇଛି। ଏ ଫସଲ ବୀମା ଲାଗି ପଞ୍ଜୀକରଣ ସମୟକେ ଆଗରୁ ଗଲାକାଲି ତକ ଧାରିଜ କରାଯାଇଥିଲା, ହେଲେ ଏତାକେ 10 ଦିନ ଲାଗି ବଢ଼ାଯାଇଛି। ଆଉ ଏ ସମୟଟି ଜାତୀୟ ଫସଲ ବୀମା ପୋର୍ଟାଲ ଖୋଲା ରହିବା ଇନ ଜଣାଇ ଦିଆଯାଇପାରେ ଯେ ଗଲା ବଛର ରାଜ୍ୟର 23,97,000 ଚାଷୀ 15,62,000 ହେକ୍ଟର ଜମିର ଲାଗି ଫସଲ ବୀମା ପଞ୍ଜୀକରଣ କରିଥିଲେ। ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ୍ ଆଉ ଓଡ଼ିଶା ସମବାୟ ଗୃହ ନିର୍ମାଣ ନିଗମର ପରିଚାଳନା କମିଟିମାନଙ୍କୁ ଭଙ୍ଗ କରିଛନ୍। ସମବାୟ ସମିତିର ସମୂହ ରେଜିଷ୍ଟ୍ରାରଙ୍କ ତରଫୁ ଜାରି ବିଜ୍ଞପ୍ତି ଅନୁସାରେ କର୍ପୋରେସନ ବିଭାଗର ଅତିରିକ୍ତ ସଚିବଙ୍କୁ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମର ପ୍ରଶାସକ ନିଯୁକ୍ତ କରାଯାଇଛି। ହେନ୍ତା କର୍ପୋରେସନ ବିଭାଗର କମିଶନର ଆର୍ ସଚିବ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ଦାୟିତ୍ୱ ତୁଲାବେ ବୋଲି ବିଜ୍ଞପ୍ତିନୁ ଜଣାପଡ଼ିଛି। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର କ୍ଲଷ୍ଟର ମୂର୍ତ୍ତି ବଲାଙ୍ଗୀର ଜିଲ୍ଲାରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇକେ ପନିପରିବା ରପ୍ତାନୀ କରାଯାଇଛି। ଜିଲ୍ଲା ଟିଟିଲାଗଡ଼ାର ଲୁଇସିଂହା ବ୍ଲକର 3 କୃଷକ ଉତ୍ପାଦକ କମ୍ପାନୀ ତରଫୁ ପହିଲା କ୍ଷେପେ ଉଚ୍ଚା ଗୁଣମାନର 800 କେଜି ପନିପରିବା ଦୁବାଇ ପଠାଯାଇଥିବାର ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ କହିଛନ୍। ଆକେଭିଲ୍ ଜିଲ୍ଲାରୁ ପନିପରିବା ରପ୍ତାନୀ କରିକରି ଚାଷୀମାନଙ୍କର ଆର୍ଥିକ ସ୍ଥିତିକେ ଦୁରୁସ୍ତ କରିବା ଲାଗି ଯୋଜନା ରହିଛି। ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାର ଟ୍ରମା ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ରମ କରିବା ଲାଗି ଜିଲ୍ଲାପାଳ ଆବୋଲି ସୁନୀଲ ନରବାଡ଼େଙ୍କ ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଡାକ୍ତରଖାନାର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପ୍ରମାଣପତ୍ର ହାସଲ ଦିଗେ ପଦକ୍ଷେପ ନିଆଯିବା ଉପରେ ଜୋର୍ ଦିଆଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆଉ ଡାକ୍ତରମାନେ ଯୋଗ ଦେଇଥିଲେ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳର 6 ବଜେ 609.29 ଫୁଟ ରହିଛି। ଏ ସମୟଟି ଫି ସେକେଣ୍ଡ ଜଳଭଣ୍ଡାରକେ 1,39,949 ଘନଫୁଟ ପାଣି ଆସୁଛି। ଜଳଭଣ୍ଡାରୁ 14 ଗେଟ୍, ପାୱାର ଚ୍ୟାନେଲ ଆଉ କେନାଲ ଜରିଏ ଫି ସେକେଣ୍ଡ 2,45,421 ଘନଫୁଟ ପାଣି ଛଡ଼ାଯାଉଛି। ରାଜ୍ୟ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି 15 ଜିଲ୍ଲାକେ ପାଣିପାଗ ବିଭାଗ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଝାଡ଼ଖଣ୍ଡ ଆର୍ ଛତିଶଗଡ଼ ଉପରେ ବନିଥିବାର ଘୂର୍ଣ୍ଣିବଲୟ ପଶ୍ଚିମବଙ୍ଗ ଭୂଭାଗ ଉପରେ ରହିଛି। ଆଗାକାଲି ତକ୍ ଏଟା ଲଘୁଚାପର ରୂପ ନେଇପାରେ। ଏଥିଲାଗି ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସହିତ ଅଲଗା ଜିଲ୍ଲାମାନଙ୍କେ ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। এসনি আঞ্চলিক খবর শেষ হল আর আঞ্চলিক খবর শুনে পারবে রাতে 7:02 মিনিট থেকে জোহার।